ఎందుకు పోయిపడింది?
ମୋ ସାବିତ୍ରୀ ଗାୟନ କହୁଥିଲି, କଳାଶୁଣୀ ଗଙ୍ଗୁଆ ବସ୍ତି 18 ନମ୍ବର ୱାର୍ଡ। ଆମେ ଏଇ ଜାଗାରେ ଆଜିକୁ 25 ବର୍ଷ ହେଲା ରହି ଆସିଲୁଣି। ଏହି ଜାଗାରେ ରାସ୍ତା କାମ ନାହିଁ, ପାଣି କାଦୁଅ, ଲାଇନ ନାହିଁ, କି କମ୍ୟୁନିଟି ଘର ନାହିଁ, କି ଅଙ୍ଗନବାଡି ନାହିଁ, କି ଶୌଚାଳୟ ନାହିଁ। ଏଇ ଜାଗାରେ କୌଣସି ସୁବିଧା ନାହିଁ। ଆମେ ଏଇ ଜାଗାରେ ବହୁତ ଅସୁବିଧାରେ ଅଛୁ। ଆମ ପାଇଁ ଯଦି କିଛି ସୁବିଧା ବ୍ୟବସ୍ଥା କରନ୍ତି ତାହେଲେ ଆମେ ବହୁତ ଉପକୃତ ହୁଅନ୍ତୁ। ପିଲାମାନେ ଆମର ପଢାପଢି ପାଇଁ ବହୁତ ଅସୁବିଧା ହଉଛି, ହଇରାଣ ହଉଛନ୍ତି। ଲାଇନ ପାଇଁ ଆମେ ବି ଆପ୍ଲାଏ କରିଥିଲୁ, ସେଥିରେ ବି ଲାଇନ ଆସିଲା ନାହିଁ। ଆମେ ବି ଇଲେକ୍ଟ୍ରି ଅଫିସ ବହୁତ ଥର ଦୌଡିକି ଯାଇଛୁ, ଏମଏଲଙ୍କ ପାଖକୁ ବି ଯାଇଛୁ, ଆଉ ସମସ୍ତଙ୍କ ପାଖକୁ ଯାଇଛୁ, କିନ୍ତୁ ଆମ ପାଖରେ କୌଣସି ସୁବିଧା ମିଳୁନାହିଁ। ଆମେ ପୁଣି କେମିତି ମାନେ ଆମେ ଚଳିବୁ ଏଇଠି? ଆମେ ଆମ ପାଇଁ କିଛି ଗୋଟେ ବ୍ୟବସ୍ଥା କଲେ ଆମେ ଟିକେ ଖୁସି ହୁଅନ୍ତୁ।
ଶୌଚାଳୟ ଦେଲେ ଆମେ